ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସ୍ୱଦେଶୀ ଅଭିଯାନରେ ସକ୍ରିୟ ଅଂଶଗ୍ରହଣ ଲାଗି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଚାଷୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ପ୍ରଧାନମନ୍ତ୍ରୀ, କହିଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ଆକ୍ରମଣ ପରେ ସଂଘର୍ଷ ଜାରି। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ 140 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ୱେଷ୍ଟଇଣ୍ଡିଜ୍। ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସ୍ୱଦେଶୀ ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରିବା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହ୍ୱାନ ଦେଇଛନ୍ତି। ଗତକାଲି ଅହମ୍ମଦାବାଦସ୍ଥିତ ଗୁଜରାଟ ବିଦ୍ୟାପୀଠର 71ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଦେଶ ଗଠନ ଓ ଆତ୍ମନିର୍ଭରଶୀଳତାର ପ୍ରତୀକ ଭାବରେ ଗୁଜରାଟ ବିଦ୍ୟାପୀଠ ଐତିହାସିକ ପ୍ରତୀକ ବହନ କରୁଛି। ସେ କହିଛନ୍ତି, ଶିକ୍ଷାର ବ୍ୟବହାରିକ ଉପଯୋଗ ହୋଇପାରିଲେ ତାହା ଦେଶ ପାଇଁ ବିକାଶର ନୂଆ ଦିଗ ଉନ୍ମୁକ୍ତ କରିବ।
आप सभी अपनी शिक्षा का व्यवसायिक उपयोग कर सकते हैं। हमारी शिक्षा प्रणाली तथा पाठ्यक्रमों में जाने अनजाने कुछ ऐसी विषय वस्तुओं का समावेश होता रहा जो हमारे समाज और देश के लिए प्रासंगिक नहीं है। राष्ट्रीय शिक्षा नीति 2020 भारतीय परंपराओं, प्राथमिकताओं और भाषाओं को महत्व देते हुए 21वीं सदी के विश्व की चुनौतियों का सामना करने में सक्षम युवाओं को तैयार करने पर बोल देती है।
ରାଷ୍ଟ୍ରପତି କହିଛନ୍ତି, ଗୁଜରାଟର ସ୍ୱରୋଜଗାର ଏବଂ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ଦେବାର ଯେଉଁ ସଂସ୍କୃତି ରହିଛି ତାହା ସାରା ଦେଶରେ ପ୍ରସାରିତ ହେବା ଆବଶ୍ୟକ। ରାଷ୍ଟ୍ରପତି କହିଛନ୍ତି, ଗୁଜରାଟ ବିଦ୍ୟାପୀଠ ହେଉଛି ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପୁଣ୍ୟସ୍ଥଳୀ।
ଭାରତକୁ ଆତ୍ମନିର୍ଭର ବନାନା ହମାରୀ ରାଷ୍ଟ୍ରୀୟ ପ୍ରାଥମିକତା। ଏ ସନ୍ଦର୍ଭ ମେ ସ୍ୱଦେଶୀ କେ ରାଷ୍ଟ୍ରୀୟ ଅଭିଯାନ ମେ ଆପ ସବକୋ ସକ୍ରିୟ ଭୂମିକା ନିଭାନି। ରାଷ୍ଟ୍ର ସର୍ବୋପରି କି ଭାବନା କେ ସାଥ ଆପ ସବକୋ ଭାରତୀୟ ବସ୍ତୁଓ କେ ଉପଯୋଗକୁ ବଢ଼ାବା ଦେନା।
ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକୁ UPI ମାଧ୍ୟମରେ ଆଡମିସନ୍ ଏବଂ ପରୀକ୍ଷା ଦେୟ ଗ୍ରହଣ କରିବା ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ପ୍ରଶାସନିକ ବ୍ୟବସ୍ଥାର ଆଧୁନିକୀକରଣ ଏବଂ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ଲାଗି ଏହି ବ୍ୟବସ୍ଥାରେ ସହଜରେ ଦେୟ ପ୍ରଦାନ କରାଯାଇପାରିବ ବୋଲି କୁହାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ NCERT, CBSE, KVS ଓ NBS କର୍ତ୍ତୃପକ୍ଷଙ୍କୁ ଏକ ପତ୍ର ଜରିଆରେ UPIର ବ୍ୟବହାର ନେଇ ସଚେତନତା ସୃଷ୍ଟି ଲାଗି ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ UPI ମାଧ୍ୟମରେ ଦେୟ ଗ୍ରହଣ କରିବା ଦ୍ୱାରା ଏହା ସ୍ୱଚ୍ଛ ଏବଂ ସ୍ୱଷ୍ଟ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ମିଶନ ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ଭାଗ୍ୟରେ ପରିବର୍ତ୍ତନ ଆଣିବ। ସେ କହିଛନ୍ତି, ଏହି ଯୋଜନାରେ ଆତ୍ମନିର୍ଭରଶୀଳତା, ଗ୍ରାମୀଣ ସଶକ୍ତିକରଣ ଏବଂ କୃଷି ନବସୃଜନର ଏକ ନୂତନ ଯୁଗ ଆରମ୍ଭ କରିବା ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି। ଗତକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ 42,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଯୋଜନାର ଶୁଭାରମ୍ଭ କରି କହିଛନ୍ତି, ଗତ 11 ବର୍ଷ ମଧ୍ୟରେ ଦେଶର କୃଷି ରପ୍ତାନୀ ପ୍ରାୟ ଦ୍ୱିଗୁଣିତ ହୋଇଛି। ସେହିପରି ଖାଦ୍ୟଶସ୍ୟ ଉତ୍ପାଦନ ମଧ୍ୟ 90 ନିୟୁତ ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇଛି। ଏହି ଅବସରରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ପରବର୍ତ୍ତୀ ପିଢ଼ିର GST ସଂସ୍କାର ସହିତ ସରକାର କୃଷି ଉପକରଣ ଉପରେ GST ହାର ହ୍ରାସ କରି ଚାଷୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ସର୍ବଦା ଚାଷୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି।
କୃଷି ଯନ୍ତ୍ରୋ ପର GST କି ଦରୋଁ କୋ କମ୍ କରକେ କିସାନୋଁ କୋ ବଡ଼ି ରାହତ ଦି ହୈ। ଛୋଟେ ଟ୍ରାକ୍ଟର ପର 23,000 ରୁପିଆ ବଚେଙ୍ଗେ, 35 horsepower କେ ଟ୍ରାକ୍ଟର ପର ଲଗଭଗ 43,000 ରୁପିଆ ବଚେଙ୍ଗେ ଔର ବଡ଼େ ଟ୍ରାକ୍ଟର ପର ଭି ଲଗଭଗ 65,000 ରୁପିଆ ତକ ବଚେଙ୍ଗେ। ଅଲଗ ଅଲଗ କୃଷି କେ ଯନ୍ତ୍ର ସସ୍ତେ ହୁଏ ହୈ। ପ୍ରଧାନମନ୍ତ୍ରୀ ଜୀ, ହମ ଆଭାରୀ ହୈ, କିସାନୋଁ କା ହିତ ଆପକେ ଲିଏ ସର୍ବୋପରି ହୈ।
ଏହି ଅବସରରେ ଶ୍ରୀ ଚୌହାନ କହିଛନ୍ତି, ଦେଶର କୃଷକମାନେ ସ୍ୱଦେଶୀ ଉତ୍ପାଦ ବ୍ୟବହାର କରିବା ଲାଗି ସଂକଳ୍ପ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ଦୈନନ୍ଦିନ ଜୀବନରେ ଆବଶ୍ୟକ ହେଉଥିବା ସାମଗ୍ରୀଗୁଡ଼ିକ ପାଇଁ ଆମେ ଭାରତରେ ଉତ୍ପାଦିତ ସାମଗ୍ରୀ ଉପରେ ନିର୍ଭରଶୀଳ ହେବା ଆବଶ୍ୟକ।
अब किसानों के बीच ये संकल्प जोर पकड़ता जा रहा है कि हमारे दैनिक जीवन की जरूरत की जितनी चीजें हैं हम स्वदेशी ही खरीदेंगे, विदेशी नहीं खरीदेंगे। स्वदेशी मतलब अपनी देश में बनी हुई चीजें।
अपन माने संवाद सुनुछंती आकाशवाणी रु। ପାକିସ୍ତାନ ଆଫଗାନିସ୍ତାନ ସୀମାରେ ଗତ ରାତିରେ ତାଲିବାନ ପକ୍ଷରୁ କେତେକ ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ଆକ୍ରମଣ ପରେ ଉଭୟ ସେନା ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି। ଚଳିତ ସପ୍ତାହରେ କାବୁଲ ଉପରେ ପାକିସ୍ତାନୀ ସେନାର ଆକ୍ରମଣର ଜବାବରେ ଏଭଳି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି। ଆଫଗାନ ସୀମା ଭିତରେ ପ୍ରବେଶ କରି ଆକ୍ରମଣ କରିଥିବାରୁ ତାଲିବାନ ପକ୍ଷରୁ ସାମରିକ ଅଭିଯାନ ସ୍ୱରୂପ ଏଭଳି ଆକ୍ରମଣ କରାଯାଇଥିବା ତାଲିବାନର ବରିଷ୍ଠ ଅଧିକାରୀମାନେ କହିଛନ୍ତି। ତାଲିବାନ ପାକିସ୍ତାନର ଦୁଇଟି ସାମରିକ ଘାଟି ଅକ୍ତିଆର କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପାକିସ୍ତାନ ସେନା ପକ୍ଷରୁ ସୀମାର ଅନେକ ଅଞ୍ଚଳରେ ସଂଘର୍ଷ ଘଟିଥିବା ସ୍ୱୀକାର କରାଯାଇଛି। ଗତ ଗୁରୁବାର ଦିନ ଆଫଗାନ ରାଜଧାନୀ ଏବଂ ଆଫଗାନିସ୍ତାନର ଦକ୍ଷିଣ ପୂର୍ବାଞ୍ଚଳରେ ଦୁଇଟି ବିସ୍ଫୋରଣ ଘଟିଥିଲା। ପାକିସ୍ତାନୀ ସେନା ଦ୍ୱାରା ଏହି ବିସ୍ଫୋରଣ କରାଯାଇଥିବା ତାଲିବାନ ପକ୍ଷରୁ ଅଭିଯୋଗ ହୋଇଥିଲା। ତେବେ ଇସଲାମାବାଦ ପକ୍ଷରୁ ଏଥିଲାଗି ନିଜକୁ ଦାୟୀ କରାଯାଇ ନାହିଁ। ଅନ୍ୟପକ୍ଷରେ 2021 ମସିହାରୁ ତାଲିବାନ ଆକ୍ରମଣରେ ଶହ ଶହ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରାଯାଇ ଆସୁଛି। ଗତ କିଛି ମାସ ହେବ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ବିବାଦୀୟ ପରିସ୍ଥିତି ଲାଗୁ ରହିଛି। ଉଭୟ ଦେଶ ମଧ୍ୟରେ 2600 କିଲୋମିଟର ସୀମାରେଖା ରହିଥିବା ସୂଚନା ମିଳିଛି। ଦେଶକୁ ମାଓମୁକ୍ତ କରିବା ଲାଗି ଚାଲିଥିବା ପ୍ରୟାସର ଅଂଶସ୍ୱରୂପ ଦକ୍ଷିଣ ବସ୍ତରର ଦନ୍ତେୱାଡ଼ା ଜିଲ୍ଲାରୁ 6 ଜଣ ମାଓବାଦୀଙ୍କୁ ପୋଲିସ ଗିରଫ କରିଛି। ଏଥିସହିତ ମଙ୍ଗନାର ରୋଡ୍ ନିକଟରେ ଖଞ୍ଜାଯାଇଥିବା ଆଇଇଡିକୁ ନିଷ୍କ୍ରିୟ କରାଯାଇଛି। ଗତକାଲି ତଲାସୀ ଅଭିଯାନ ସମୟରେ 6 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି। ମଙ୍ଗନାର ରୋଡ୍ରେ ସନ୍ଦିଗ୍ଧ ବ୍ୟକ୍ତି ଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଜିଲ୍ଲା ରିଜର୍ଭ ଗାର୍ଡ ଏବଂ ସିଆର୍ପିଏଫ୍ ମିଳିତ ଖାନତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଚଳିତ ବର୍ଷ ଦନ୍ତେୱାଡ଼ାରେ ଅନେକ ମାଓବାଦୀ ଆତ୍ମସମର୍ପଣ କରିଥିବାବେଳେ ଗତମାସରେ 71 ଜଣ ମାଓବାଦୀ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ରାଜି ହୋଇଥିଲେ। ଗତ ଦଶନ୍ଧିରେ ମାଓବାଦୀଙ୍କ କାର୍ଯ୍ୟକଳାପ ଯୋଗୁଁ ଛତିଶଗଡ଼ ଭଳି ରାଜ୍ୟରେ 1000ରୁ ଅଧିକ ମୃତ୍ୟୁ ହେବା ସହ ଅନେକ କ୍ଷୟକ୍ଷତି ଘଟିଛି। ଓସ୍କାର ବିଜୟୀ ଅଭିନେତ୍ରୀ ଡାଏନ୍ କିଟନ୍ଙ୍କର 79 ବର୍ଷ ବୟସରେ କାଲିଫର୍ଣ୍ଣିଆରେ ପରଲୋକ ଘଟିଛି। 1977 ମସିହାରେ ନିର୍ମିତ ଚଳଚ୍ଚିତ୍ର ଆନିହଲ୍ ଏବଂ ଦ ଗଡ଼ଫାଦରରେ ନିଖୁଣ ଅଭିନୟ ପାଇଁ ସେ ଓସ୍କାର ଜିତିଥିଲେ। 1970 ମସିହାରେ ଲଭର୍ସ ଆଣ୍ଡ ଅଦର୍ ଷ୍ଟ୍ରେଞ୍ଜର୍ସ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିବା କିଟନ୍ 60ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। 2024 ମସିହାରେ ତାଙ୍କର ଶେଷ ଚଳଚ୍ଚିତ୍ର ସମର୍ କ୍ୟାମ୍ପ ରିଲିଜ୍ ହୋଇଥିଲା। ଫାଦର୍ ଅଫ୍ ଦ ବ୍ରାଇଡ୍ ଏବଂ ଫାଷ୍ଟ ୱିପ୍ସ କ୍ଲବ୍ରେ ଅଭିନୟ ଲାଗି 1978 ମସିହାରେ ତାଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଅଭିନୟରେ ପାରଦର୍ଶିତା ଲାଗି ଗୋଲ୍ଡେନ୍ ଗ୍ଲୋବ୍ ସମେତ ଅନେକ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି। ସେ ମଧ୍ୟ 1995 ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଥିଲେ। ଅବିବାହିତ ଥିବା କିଟନ୍ 2ଟି ପୋଷ୍ୟ ସନ୍ତାନ ଗ୍ରହଣ କରିଥିଲେ। ଆମେରିକାରେ ଆର୍ଥିକ ଅଚଳାବସ୍ଥାକୁ ନେଇ ଟ୍ରମ୍ପ ପ୍ରଶାସନ କର୍ମଚାରୀମାନଙ୍କୁ ବିନା ବେତନରେ ଛୁଟିରେ ଯିବା ଲାଗି ନିର୍ଦ୍ଦେଶ ଦେଇଥିବାବେଳେ ସେଠାକାର ସେନାବାହିନୀ କର୍ମଚାରୀଙ୍କୁ ଚଳିତ ମାସ 15 ତାରିଖ ସୁଦ୍ଧା ଦରମା ଦେବା ଲାଗି ଯେକୌଣସି ସୂତ୍ରରୁ ପାଣ୍ଠି ଯୋଗାଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଶ୍ରୀ ଟ୍ରମ୍ପ ପ୍ରତିରକ୍ଷା ସଚିବ ପିଟ୍ ହେଗ୍ସେଥ୍ଙ୍କୁ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ କ୍ଷେତ୍ରରେ ବଳକା ଥିବା ଅର୍ଥ ଯୋଗାଡ଼ କରି ସେନାବାହିନୀକୁ 15 ତାରିଖ ସୁଦ୍ଧା ଦରମା ଦେବାକୁ କହିଛନ୍ତି। ଦେଶର କମାଣ୍ଡର ଇନ୍ ଚିଫ୍ ଭାବେ ରାଷ୍ଟ୍ରପତି ଟ୍ରମ୍ପ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। 3 ଅକ୍ଟୋବର ହ୍ୱାଇଟ୍ ହାଉସ୍ ଗଣମାଧ୍ୟମ ସଚିବ କାରୋଲିନ୍ ଲେଭିଟ୍ କହିଥିଲେ, ଆର୍ଥିକ ଅଚଳାବସ୍ଥା ଯୋଗୁଁ ସାମରିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ପରିବାର ପକ୍ଷରୁ ଖାଦ୍ୟ ସହାୟତା ପାଇଁ ଅନୁରୋଧ କରାଯାଇଛି। ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ ତଥା ଚୂଡ଼ାନ୍ତ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ୱେଷ୍ଟଇଣ୍ଡିଜ୍ ଗତକାଲିର ସ୍କୋର 4 ୱିକେଟ୍ ଓ 140 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ। ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଭାରତୀୟ ସମୟ 9:30 ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ 378 ରନ୍ ପଛରେ ଅଛି। ଆଇସିସି ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ ମ୍ୟାଚ୍ରେ ଆଜି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। ବିଶାଖାପଟ୍ଟନମ୍ର ଏସିଏ ଭିଡିସିଏ କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତୀୟ ସମୟ 3:00 ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସ୍ୱଦେଶୀ ଅଭିଯାନରେ ସକ୍ରିୟ ଅଂଶଗ୍ରହଣ ଲାଗି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଚାଷୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ପ୍ରଧାନମନ୍ତ୍ରୀ, କହିଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ଆକ୍ରମଣ ପରେ ସଂଘର୍ଷ ଜାରି ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ 140 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ୱେଷ୍ଟଇଣ୍ଡିଜ୍। ସମ୍ବାଦ ଶେଷ ହେଲା।